ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିକଶିତ ଭାରତ ନିଶ୍ଚିତ ରୋଜଗାର ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ବିଲ୍ 2025 କଲାକାଲ ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇଲା ଉତରୁ ଆଇନ ଥି ବଦଳିଛି। ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ଯୋଗାନ ଇ ଆଇନ କାର୍ଯ୍ୟକାରୀ କରାଯାଇଛି। ଇ ଆଇନ ଜରିଏ ଫି ଗ୍ରାମୀଣ ପରିବାର ଲାଗି ଆର୍ଥିକ ବଛରେ ମଜୁରୀ ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟିକେ 125 ଦିନ ତକ ବଢ଼ାଯାଇଛି। ଇ ବାବଦେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଉପକୂଳ ସଚିବ ଆଉ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଉମାଚରଣ ପତି କହିଛନ୍,
ଯେଉଁ ପ୍ରକାର ଡିଜିଟାଲ ଇନିସିଏଟିଭ୍ ହେଲାଣି, ଯେଉଁ ପ୍ରକାର ମଲ୍ଟିଚ୍ୟୁଟସ୍ ପ୍ରୋଗ୍ରାମ ହେଲାଣି, ଗଭର୍ଣ୍ଣମେଣ୍ଟ ବହୁତ ଗୁଡ଼ିଏ ପ୍ରୋଗ୍ରାମ ଚାଲିଛି ଲୋକମାନଙ୍କର ସବୁ ବର୍ଗ, ତ ଏତିକି ପ୍ରୋଗ୍ରାମ ଭିତରେ ଏତେ ପରିବର୍ତ୍ତନ ହେଲାଣି ଯେ ଏବେ ଗଭର୍ଣ୍ଣମେଣ୍ଟ ବେଶୀ ଇମ୍ପୋର୍ଟାନ୍ସ ଦେଉଛନ୍ତି ଷ୍ଟ୍ରକ୍ଚରାଲ ଚେଞ୍ଜ ଉପରେ, ଯେଉଁଟାକି ଆମେ ରିଫର୍ମ କହୁଛୁ। ସେଥିପାଇଁ ଏଥିରେ ପରିବର୍ତ୍ତନ ଅନେକ ଗୁଡ଼ିଏ କରାହେଇଛି, ଯେମିତିକି ଆପଣ ଦେଖିଥିବେ ଆଗ 100 ଦିନର ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଥିଲା, ଏବେ 125 ଦିନ କରାହେଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି କୋରାପୁଟ ମହୋତ୍ସବ ପରବଧି ଯୋଗ ଦେଇକରି 545 କୋଟି ଟଙ୍କାର 86 ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। ସେଥିର୍ ଭିତରେ 521 କୋଟି ଟଙ୍କାର 70 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଥିବା ବେଳେ 24 କୋଟି ଟଙ୍କାର 16 ପ୍ରକଳ୍ପର ଉଦ୍ଘାଟନ କରିଛନ୍। ଏହି ପ୍ରକଳ୍ପମାନଙ୍କୁ ଜିଲ୍ଲାର ପର୍ଯ୍ୟଟନ ଆଉ ଜଳସେଚନକେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର ଦକ୍ଷିଣ ଭାଗେ ଥିବା ଜିଲ୍ଲାମାନଙ୍କର ସାମାଜିକ ଆଉ ଆର୍ଥିକ ବିକାଶ ଲାଗି ଖୁବ୍ ଜଲ୍ଦି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟକାରୀ କରାଯିବା ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍। ଚିଟ୍ଫଣ୍ଡ ନୁକସାନ ସହିଥିବା ସବୁ କ୍ଷୁଦ୍ର ଆବେଦନକାରୀମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିଥି ଟଙ୍କା ଫେରଉଛନ୍। ଇତାର ସୁଯୋଗ ନେବା ଲାଗି ସବୁ କ୍ଷୁଦ୍ର ଆବେଦନକାରୀମାନଙ୍କୁ ରାଜ୍ୟ ଅର୍ଥ ବିଭାଗ ତରଫରୁ ଅନୁରୋଧ କରାଯାଇଛି। ତଦନ୍ତ ଆୟୋଗ ସୁପାରିଶ କରିଥିବା ଆଉ ଟଙ୍କା ଫେରି ନାଇଁ ପାଇଥିବା ସବୁ କ୍ଷୁଦ୍ର ଜମାକାରୀମାନେ ତାଙ୍କ ଟଙ୍କା ଫେରି ପାଇବେ। ଜମାକାରୀମାନେ ଦରକାରୀ ଦସ୍ତାବିଜ ସହିତ ପାଖ ରାଜସ୍ୱ ନିରୀକ୍ଷକଙ୍କ ପାଖେ ଯୋଗାଯୋଗ କଲେ 15 ଦିନ ଭିତରେ ସେମାନଙ୍କର ଜମା ଟଙ୍କା ଫେରି ପାଇବେ ବୋଲି ଅର୍ଥ ବିଭାଗ ତରଫରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ମେଘନାଥ ପାଚେରୀ ପଶ୍ଚିମ ଫାଲର ସଂରକ୍ଷଣ ଆଉ ମରାମତି କାମ ମୂଲ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା ଏଏସ୍ଆଇ ତରଫରୁ ପରିକ୍ରମା ମାର୍ଗ ତିଆରବେଲ୍କେ ପଶ୍ଚିମ ଦ୍ୱାର ପାଖେ ମେଘନାଥ ପାଚେରୀକେ ଲାଗିକରିଥିବା ବିଦ୍ୟୁତ୍ କଣ୍ଟ୍ରୋଲ ରୁମ୍କେ ଭଙ୍ଗାଯାଇଛି। ଏଏସ୍ଆଇ ତରଫରୁ ମେଘନାଥ ପାଚେରୀ ଲାଗିଥିବା ଚୁନ୍ ଆଉ ପ୍ଲାଷ୍ଟରକେ ଛଡ଼ାଯିବାର ସହିତ ପାଚେରୀ ଉପରେ ରହିଥିବା ଶୌଚାଳୟ କେବିଲ୍ ବନ୍ଦ କରାଯାଇଛି। ଇସ୍କନ ସଂସ୍ଥାର ଅଦିନିଆ ରଥଯାତ୍ରା ଗୋଟିଏ ଭୟଙ୍କର ବ୍ୟତିକ୍ରମ ଆଏ ବୋଲି ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ କହିଛନ୍। ପୁରୀ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ସାଧାରଣ ସଭାଥି ଯୋଗ ଦେଇକରି ଗଲାକାଲି ଗଜପତି ମହାରାଜ କହିଛନ୍, ଇସ୍କନ ସଂସ୍ଥା ଜଗନ୍ନାଥ ସଂସ୍କୃତି ଆଉ ରଥଯାତ୍ରାକେ ନେଇକରି କରୁଥିବା କାମ ଗୋଟିଏ ଅପପ୍ରଚାର ଆଏ। ଇତାକେ ନେଇକରି ଧାର୍ମିକ ଆଚାର୍ଯ୍ୟ ଆଉ ଭକ୍ତମାନେ ଚୁପ୍ ରହିଲେ ଇସ୍କନର ମନମାନି ବଢ଼୍ବା। ଇସ୍କନର ଅଦିନିଆ ରଥଯାତ୍ରା ଦେଖିକରି ଇହାଦେ ଅଲଗା ଲୋକେ ଭିଲ୍ ଇସବୁ ଜିନିଷ୍ କରବାର୍କେ ବାହାରୁଛନ୍। ଇତାକେ ବନ୍ଦ ନାଇଁ କରାଗଲେ ଇସବୁ ବ୍ୟତିକ୍ରମ ଗୋଟିଏ ପରମ୍ପରା ହୋଇଯିବା ବୋଲି ଗଜପତି ମହାରାଜ କହିଛନ୍। ଭାରତର କିମ୍ବଦନ୍ତୀ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କର ଜନ୍ମଦିନକେ ଶ୍ରୋତା କରିକରି ଆଜି ଜାତୀୟ ଗଣିତ ଦିବସ ପାଳନ କରାଯାଉଛି। ମନୁଷ୍ୟର ବିକାଶ ଦିଗେ ଗଣିତର ଗୁରୁତ୍ୱକେ ତହକାବାର ଦିଗେ ତାଙ୍କର ଅବଦାନକେ ସମ୍ମାନ ଜନେଇକରି 2012 ମସିହାନୁ ଫି ବଛର ଡିସେମ୍ବର 22 ତାରିଖ ଦିନ ଏହି ଦିବସ ପାଳନ କରାଯାଇ ଆସୁଛି। ଏ ଅବସରରେ ଦେଶର ଶିକ୍ଷାନୁଷ୍ଠାନମାନଙ୍କେ ଆଜି ବହୁତଟି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବ୍ରଜରାଜନଗର ଓପିଏମ୍ ଖେଲ୍ ପଡ଼ିଆନ ଗଲାକାଲି ସାଂସଦ ଖେଲ୍ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମହୋତ୍ସବକେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ଅଲଗା ଅତିଥିମାନେ ଉପସ୍ଥିତ ଥିଲେ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ପୋଖରା ସାଲେଠାରେ ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ 33 KVA ଗୋଟିଏ ନୂଆ ପାୱାର ଷ୍ଟେସନକେ ଗଲାକାଲି ଉଦ୍ଘାଟନ କରିଛନ୍। ଏଥିର୍ ଜରିଏ ପୋଖରା ସାଲେ ଆଉ ଝେଲାପାଲି ପଞ୍ଚାୟତ ଇଲାକାନ ବିଦ୍ୟୁତ୍ ସମତା ନାଇଁ ରହିବାର ସହିତ ଲୋକମାନେ 24 ଘଣ୍ଟିଆ ବିଦ୍ୟୁତ୍ ସେବା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଆଉ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଲ୍ ଉପସ୍ଥିତ ଥିଲେ। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ଚାଲିଥିବା ନାଟ୍ୟ ମହୋତ୍ସବ ଗଲାକାଲି ଉଚ୍ଚାପିତ ହୋଇଯାଇଛି। ଉଦ୍ଯାପନୀ ସଂଜୟ ଗଲାକାଲି ସଙ୍ଗୀତ କାର୍ଯ୍ୟକ୍ରମ ସ୍ପନ୍ଦନ ନାଟକ କଥା ଆଉ ବ୍ଲଡ୍ ଫର୍ ସେଲ୍ ମଞ୍ଚସ୍ଥ ହୋଇଥିଲା। ଦୁହି ନାଟକ ଦର୍ଶକମାନଙ୍କର ଖୁବ୍ ମନକେ ଛୁଇଁଥିଲା। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା ହପ୍ତେ ତକ ପାଗ ଏନ୍ତା ରହିବା। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ି ହେବା କି ନେଇକରି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଉ କନ୍ଧମାଳ ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜିକରି 2 ମିନିଟ୍ ଥି। ଜୁହାର।